ନମସ୍କାର ପ୍ରିୟ ଶ୍ରୋତବନ୍ଧୁ, ଜନହିତବାଣୀ ତରଫରୁ ଆପଣଙ୍କୁ ସ୍ୱାଗତ କରୁଛୁ। ବିଶ୍ୱ ଋତୁସ୍ରାବ ଦିବସ ଉପଲକ୍ଷେ କିଶୋରୀ ବାଳିକା ଓ ମହିଳା ନିଜର ମତାମତ ଦେଇଛନ୍ତି, ତେବେ ଚାଲନ୍ତୁ ଆମ ସହିତ ଯୋଡ଼ି ହୋଇ ସେମାନଙ୍କ ବାର୍ତ୍ତା ଶୁଣନ୍ତୁ।
ମୁଁ ଅର୍ଚ୍ଚନା ମହାନ୍ତି, ମଙ୍ଗଳା ସାହି, ୱାର୍ଡ ନମ୍ବର 37 କହୁଛି। ମୁଁ ପିରିୟଡ୍ସ ବିଷୟରେ କିଛି କହିବାକୁ ଚାହୁଁଛି। ପିରିୟଡ୍ସ ଆମର 28 ଦିନକେ ଥରେ ହୁଏ। ସେହି ସମୟରେ ମୁଁ ଅଧିକ ପାଣି ପିଏ ଏବଂ ଖାଦ୍ୟ ଖାଏ ଓ ବହୁତ ପରିଷ୍କାରରେ ରହେ। ଆମ ଘରେ ଛୁଆଁ କିଛି ନାହିଁ, କିଛି ବାରଣ କରାଯାଏ ନାହିଁ, ଆଉ ମୁଁ ଅଧ ଘଣ୍ଟାକେ ଥରେ ପ୍ୟାଡ଼ ଚେଞ୍ଜ କରେ।